ॐ नमो भगवते वासुदेवाय श्रीमद्भागवतम् तृतीय स्कंध पंचम अध्याय शुक शुक 41 मार्गन्ति यते मुखपद्मनीडे मार्गन्ति यते मुखपद्मनीडे छन्दा सुपर्णैरुषयो विवीते छन्दा सुपर्णैरुषयो विवीते यस्यागमर्षो सरीद्वराया यस्यागमर्षो सरीद्वराया पदं पदं तीर्थ पदा प्रपन्ना पदं पदं तीर्थ पदा समप्रपन्ना ତେଣୁ ଆମେ ପାଖରେ ଗ୍ରନ୍ଥ ନାହାନ୍ତି କାରଣ ଆମର ମୋବାଇଲରେ ଅଛି ସେଇ ମୋବାଇଲର ପ୍ରଭୁପାଦଙ୍କର ଯେଉଁ ଇଂଲିଶରେ ଅଛି ଆମେ ସେଇ ଇଂଲିଶ ପାଠ କରିବା ଓଡ଼ିଆରେ ଅନୁବାଦ କରିବା କୁହାଯାଉଛି ଦ ଲୋଟସ୍ ଫିଟ୍ ଅଫ୍ ଦ ଲର୍ଡ ଆର୍ ବାଇ ଦେମ୍ସେଲ୍ଭସ୍ ଦ ସେଣ୍ଟର ଅଫ୍ ଅଲ୍ ପ୍ରେସେନ୍ସ ଅଫ୍ ପିଲଗ୍ରିମେଜ୍ ଭଗବାନଙ୍କର ପାଦପଦ୍ମ ସେ ହେଉଛି ସମସ୍ତ ତୀର୍ଥର ଆଶ୍ରୟସ୍ଥଳ ସେଣ୍ଟର ଅଫ୍ ଅଲ୍ ପ୍ରେସେନ୍ସ ଅଫ୍ ପିଲଗ୍ରିମେଜ୍ ଦ ଗ୍ରେଟ୍ କ୍ଲିୟର୍ ମାଇଣ୍ଡେଡ୍ ସେଜେସ୍ କ୍ୟାରିଡ୍ ବାଇ ଦ ୱିଙ୍ଗସ୍ ଅଫ୍ ଦ ବେଦର୍ସ ଅଲୱେଜ୍ ସର୍ଚ୍ଚ ଆଫ୍ଟର୍ ଦ ନେକ୍ସଟ୍ ଅଫ୍ ୟୁର୍ ଲୋଟସ୍ ଲାଇଫ୍ ଫେସ୍ ଯେଉଁମାନେ ପରମହଂସ ସ୍ୱଭାବର ବ୍ୟକ୍ତି ସେମାନେ ସବୁବେଳେ ବେଦ ମାଧ୍ୟମରେ ବେଦରୂପକ ପକ୍ଷ ଦ୍ୱାରା ସେମାନେ ସବୁବେଳେ ଭଗବାନଙ୍କର ମୁଖପଦ୍ମକୁ ରୂପକ ନିଡ଼ୁକର ସନ୍ଧାନ କରନ୍ତି ସମ୍ ଅଫ୍ ଦେମ୍ ସରେଣ୍ଡର୍ ଟୁ ଏ ଲୋଟସ୍ ଫିଟ୍ ଆଟ୍ ଏଭ୍ରି ଷ୍ଟେପ୍ ବାଇ ଟେକିଂ ସେଲ୍ଟର୍ ଅଫ୍ ଦ ବେଷ୍ଟ ଅଫ୍ ଦ ରିଭର୍ସ ଦ ଗାଙ୍ଗେଜ୍ ୱିଚ୍ କ୍ୟାନ୍ ଡେଲିଭର୍ ୱାନ୍ ଫ୍ରମ୍ ଅଲ୍ ସିନ୍ଫୁଲ୍ ରିଆକ୍ସନ୍ ଏବଂ କେତେକ ମଧ୍ୟ ପରମହଂସମାନେ କେତେଜଣ ମଧ୍ୟ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନିଅନ୍ତି ଯେଭଳି ଭାବରେ ଭଗବାନଙ୍କ ପାଦପଦ୍ମ ନିଶ୍ରୁତ ନଦୀମାନଙ୍କ ଶ୍ରେଷ୍ଠ ସରିଦ୍ୱାରାୟା ଗଙ୍ଗାଦେବୀଙ୍କର ଗଙ୍ଗା ନଦୀ ତଟରେ ସେମାନେ ତାଙ୍କର ଆଶ୍ରମ କୁଟିଆ ନିର୍ମାଣ କରି ସେଇଠି ସେ ଭଗବାନ ପାଦପଦ୍ମରେ ଆଶ୍ରୟ ନେଇଥାନ୍ତି ଗଙ୍ଗାଦେବୀ ସମସ୍ତ ପାପରୁ ଜଣଙ୍କୁ ମୁକ୍ତ ପ୍ରଦାନ କରିପାରିବେ ମୁକ୍ତି ପ୍ରଦାନ କରିପାରିବେ ତେଣୁ ଦି ପରମହଂସ ପ୍ରଭୁପାଦ ମହାରାଜଙ୍କ ଭାବରେ କହୁଛନ୍ତି ଦି ପରମହଂସ ଆର୍ କମ୍ପେୟାର୍ଡ ଟୁ ରୟାଲ୍ ସ୍ୱାନ୍ସ ହୁ ମେକ୍ ଦେୟାର୍ ଟେଲ୍ ରେଷ୍ଟ ନେଷ୍ଟ ଅନ୍ ଦ ପେଟାଲ୍ସ ଅଫ୍ ଦ ଲୋଟସ୍ ଫ୍ଲାୱାର୍ ଏ ଯୋଉ ଆମର ହଂସ ଯୋଉ ଅଛନ୍ତି ରାଜହଂସ ରାଜହଂସର ଗୋଟେ ବହୁତ କଥା ରହିଛି ରାଜହଂସ ବିଷୟରେ ସେ ରାଜହଂସ ଯେଉଁମାନେ ଏ ପରମହଂସ ସେମାନେ ହେଉଛନ୍ତି ପରମହଂସ ତେଣୁ ଏମାନେ ପରମହଂସକୁ ଏଇ ରାଜହଂସ ସହିତ ତୁଳନା କରାଯାଇଛି ହୁ ମେକ୍ ଦ ନେଷ୍ଟ ଅନ୍ ଦ ପେଟାଲ୍ସ ଅଫ୍ ଦ ଲୋଟସ୍ ଫ୍ଲାୱାର୍ ଏ ହଂସମାନେ ସେମାନେ ତାଙ୍କର ନୀଳ କେଉଁଠି ରଚନା କରିଥାନ୍ତି ନା ସେମାନେ ଏଇ ପଦ୍ମ ପତ୍ର ନିକଟରେ ପଦ୍ମ ପୁଷ୍ପ ନିକଟରେ ତାଙ୍କର ତାଙ୍କର ଆଶ୍ରୟସ୍ଥଳ ବା ତାଙ୍କର ନୀଳକୁ ବନେଇଥାନ୍ତି ତାଙ୍କର ବାସସ୍ଥଳୀ ନିର୍ମାଣ କରିଥାନ୍ତି ଦି ଲର୍ଡ୍ସ ଟ୍ରାନ୍ସଲେଣ୍ଟାଲ ବଡିଲି ପାର୍ଟସ୍ ଆର୍ ଅଲୱେଜ୍ କମ୍ପେୟାର୍ ଟୁ ଦ ଲୋଟସ୍ ଫ୍ଲାୱାର୍ ବିକଜ୍ ଇନ୍ ଦ ମେଟେରିଆଲ୍ ୱାର୍ଲ୍ଡ ଦ ଲୋଟସ୍ ଫ୍ଲାୱାର୍ ଇଜ୍ ଦ ଲାଷ୍ଟ ୱାର୍ଡ ଇନ୍ ବିୟୁଟି ଭୌତିକ ଜଗତରେ ଆମର ଯେତେ ସବୁ ସୁନ୍ଦର ବସ୍ତୁ ଅଛି ସବୁଠାରୁ ଶ୍ରେଷ୍ଠ ସୌନ୍ଦର୍ଯ୍ୟ ଯଦି କୁହାଯିବ ସେଇଟା ହେଉଛି ପଦ୍ମର ତୁଳନା ଦିଆଯାଏ ତେଣୁ ଭଗବାନଙ୍କର ବିଭିନ୍ନ ଅଙ୍ଗ କୁ ଆମେ ଏଇ ପଦ୍ମ ସହିତ ତୁଳନା କରୁ କାହିଁକି ନା ଭୌତିକ ଜଗତରେ କିଛି ଉଦାହରଣ ଅଧିକ ନାହିଁ ତେଣୁ ଆମେ କ'ଣ ଉଦାହରଣ ଦେବା ଭଗବାନ ହେଉଛନ୍ତି ଅନୁପମ ତାଙ୍କର ଉପମା ନାହିଁ କିନ୍ତୁ ତଥାପି ଆମର ବୁଝିବା ପାଇଁ am a Padmar Udhan Dethav. The most beautiful thing in the world is the Vedas or Bhagavad Gita, because therein knowledge is imparted by the personality of God and Himself. She will have a ray, Bhutira Jalatari Sakra Sreshta Sundar Vastu Sandarja Vishnu Vastu Vastu Vajiva Shivasandhi Veda by Bhagavad Gita. Jyotire Bhagavan Nije Ekjana Pradhan Karishanti. The Paramahansas makes his nest in the lotus-like face of the Lord and always seeks shelter at his lotus feet. Paramahansa mane, shamane shogare, tankar nido, tankar basa kodi lo prabhati thandi, na Bhagavan kara mukha padmare, Bhagavan kara mukha ko shamane shogare, na ashra kodi thandi, se tankar basa bhadi mukha padma. Because and always seek shelter at his lotus feet. Evam tankara padavadvar madhya asura nirthanti, which are reached by the wings of the Vedic wisdom. Se padavadvar rupaka asura kemiti saman prapta gondi, nai vaidika jnana madhyamare. Vaidika jnana madhyamare. Ame jemde asilu aji koti hava program. Then ame तो पचार पचार क्या आसलू जय बुद्धि जी एक आस कौन से सही बोला है बोले परमांश माने तो मैंने कहा कि पचार भगवान विषय तो ना भगवान विषय जाने हैं पहले ये वेद वेद से वो ज्ञान रही थी भगवान विषय तो से माने वेद आश्रय नहीं भगवान पाद पद्म रे ऐसे पहुंचती बा मुख पद्म अन्वेषण करती. Since the Lord is the original source of all emanations, intelligent persons, enlightened by Vedic knowledge, seek the shelter of the Lord, just as birds who leave the nest again search out the nest to take complete rest. The Paramahansa makes his nest in the lotus. Paramahansa means Bhagavan kara mukha padmara asraya karichanti. Evam tankara padmara madhya asraya karichanti. Which are reached by the, seven Padapadma kemiti asra karanti, nai Veda madhyamare. Veda madhyamare, Veda amra kvalaichi, Veda huchi amar mata. Mata amku janebe amar pitanga samandare. Tenu paramahansamana janandi, Veda matara asra nare amar pitanga sandhan pari pariva. Since the Lord is the original source of, tenu, Bhagavan, jeki, Lord huchi samastha सबकिछि लॉर्ड इज द ओरिजिनल सोर्स ऑफ ऑल इमानिशंस सबकिछि भगवान ठारु आसुचंती आमे देखिबा एमिति किछि जे वस्तु नाही जे भगवान ठारु आसु नाही तेनु जे माने बुद्धिमान व्यक्ति सेमाने वैदिक ज्ञान रो आश्रय नेकि सेमाने भगवान को पाद पद्म रे आश्रय नेइथांती जेभलि भाव रे पक्षी माने तांकर जो रहिछि तांकर बसा रहिछि से बसारु सकाळ हेले चली जांती खाद्य अन्वेषण रे पुन संध्या बेला आसी से बसारे पहुंचती सेभली भाव रे भगवान भक्त माने सबुआड़े भगवान को पाद द्वारा आश्रय नहीं थांती नेक्स्ट टू टेक कंप्लीट रेस्ट और वैदिक नॉलेज इज मीन फॉर अंडरस्टैंडिंग द सुप्रीम लॉर्ड हाउ स्टेटेड बाय द लॉर्ड इन द भगवद गीता 15:15 वैदिक से सर्वे रामे पे पेत्यो भगवद गीता 15 अध्याय 15 श्लोक रे भगवान कहिसंती जे समस्त वेद रे ज्ञात वस्तु होती वेदिष्ट सर्वे अहमेप वेद्यो मुझे भगवान भगवान वाच भगवान होती ज्ञात वस्तु तेणु समस्त वैदिक शास्त्र जो रही तार उद्देश्य होती श्री भगवान को जानवा. इंटेलिजेंट पर्सन्स वर लाइक स्वान्स टेक शेल्टर ऑफ द लॉर्ड बाय ऑल मीन्स एंड डू नॉट होवर इन द मेंटल ब्रेन बाय फ्रूटलेसली speculating on different philosophies. आमे देखिबा बहुत ले जगत रे बहुत दर्शन रही छी किंतु जो माने बुद्धिमान व्यक्ति से माने स्वान भली स्वान स्वान कहले
कुकुर
सॉरी इंग्लिश रे स्वान हो जी हंस हंस संस्कृत रे स्वान हो जी कुकुर तेनो ये स्वान कहले इंग्लिश रे जो कह जा रहा थू जी हंस है मन सु हंस तेनो से माने अन्य कौन सी जो मन स्तर आसन नहीं मन चिंतन न करी वेदर शरण जाती ଏବଂ ସେମାନେ ଭଗବାନ ପାଦପଦ୍ମରେ ଆଶ୍ରୟ ନିଅନ୍ତି। ଦ ଲର୍ଡ ଇଜ ସୋ କାଇଣ୍ଡ ଦ୍ୟାଟ୍ ହି ହାଜ୍ ସ୍ପ୍ରେଡ୍ ଦ ରିଭର ଗାଙ୍ଗେସ୍ ଥ୍ରୁ ଆଉଟ୍ ଦ ୟୁନିଭର୍ସ ସୋ ଦ୍ୟାଟ୍ ବାଇ ଟେକିଂ ବାଥ୍ ଇନ୍ ଦ୍ୟାଟ୍ ହୋଲି ରିଭର ଏଭ୍ରିୱାନ୍ କ୍ୟାନ୍ ଗେଟ୍ ରିଲିଜ୍ ଫ୍ରମ୍ ଦ ରିଆକ୍ସନ୍ସ ଅଫ୍ ସିନ୍ସ ୱିଚ୍ ଅକର୍ ଆଟ୍ ଏଭ୍ରି ଷ୍ଟେଟ୍। ଏ ଭୌତିକ ଜଗତ ଏଭଳି ରହିଛି, ଏଠି ସବୁ ପଦେ ପଦରେ ଜଣେ ପାପ ଆଚରଣ କରୁଛନ୍ତି। ଆମେ ଆଜି ଗଲେ ମହାମନ୍ତ୍ର କୀର୍ତ୍ତନ କଲେ, କିନ୍ତୁ ଆମେ ଜାଣିନେ କେତେ ପାପ କାର୍ଯ୍ୟ କରିକି ଆସିଛେ। କାହିଁକି ନା ଆମ ଅଜାଣତରେ ମଧ୍ୟ କେତେ ଜୀବ ମରିଯାଉଛନ୍ତି, ଆମ ପାଦରେ ଚାପି ହେଇକି କେତେ ଛୋଟ ଛୋଟ ପିମ୍ପୁଡ଼ି ମଧ୍ୟ ମରିଯାଇଛନ୍ତି। ତେଣୁ ଭୌତିକ ଜଗତ ଏହିଭଳି ଭାବରେ ସୃଷ୍ଟି ହେଇଛି। ଏକ ବହୁନା ଆମେ କହିବା ପରେ ପ୍ରଭୁପାଦ ଯାହା କହୁଛନ୍ତି ଯଦି କହିବା, ତେଣୁ ଆମେ କିଛି ନା କିଛି ପାପ କରୁ, ଜାଣନ୍ତେ ହଉ ବା ଅଜାଣତେ ହଉ। ତେଣୁ ଭଗବାନ ଏତେ କୃପାଳୁ ଯେ ଆମକୁ ଏଇ ପାପରୁ ଉଦ୍ଧାର କରିବା ପାଇଁ ଏ ଗଙ୍ଗାଦେବୀକୁ ସେ ପ୍ରେରଣ କରିଛନ୍ତି। ଏ ତ୍ରିଜଗତରେ ଗଙ୍ଗାଦେବୀ ବାହିତ ହେଉଛନ୍ତି, ସ୍ୱର୍ଗରେ ଅଛନ୍ତି, ପୃଥିବୀରେ ଅଛନ୍ତି, ମର୍ତ୍ତ୍ୟ ତଳରେ ଅଛି, ପାତାଳ ମଧ୍ୟ ଅଛନ୍ତି। ତେଣୁ ସେମାନେ ଏଇ ଗଙ୍ଗାର ଆଶ୍ରୟ ନେଲେ ସେମାନେ ପାପରୁ ମୁକ୍ତ ହେବେ। ଦେର୍ ଆର୍ ମେନି ରିଭର୍ସ ଇନ୍ ଦ ୱାର୍ଲଡ ୱିଚ୍ ଆର୍ ଏବୁଲ୍ ଟୁ ଇଭୋକ୍ ୱାନ୍ ସେନ୍ସ ଅଫ୍ ଗଡ୍ କନ୍ସିୟସ୍ନେସ୍ ସିମ୍ପଲି ବାଇ ୱାନ୍ସ ବ୍ୟାଦିଂ ଇନ୍ ଦେମ୍ ଆଣ୍ଡ ଦ ରିଭର୍ ଗଙ୍ଗେସ୍ ଇଜ୍ ଚିପ୍ ଆମଗସ୍ ଡେମ୍। ବିଶେଷ ଭାବରେ ଭାରତବର୍ଷରେ ଅନେକ ନଦୀ ରହିଛନ୍ତି, ଯେଉଁ ନଦୀରେ କେବଳ ଯଦି ସ୍ନାନ କରିବା ତାହେଲେ ଆମେ ପାପର କମଳ ପ୍ରତିକ୍ରିୟାରୁ ମୁକ୍ତି ପାଇଯିବା। ଏବଂ ବିଶେଷ ଭାବରେ ଶ୍ରେଷ୍ଠ ନଦୀମାନଙ୍କୁ ଶ୍ରେଷ୍ଠ ହେଉଛନ୍ତି ଗଙ୍ଗା ନଦୀ। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଏଇଭଳି ଭାବରେ ଆମର ପ୍ରଭୁପାଦ ମହାରାଜ କଥା କହିଛନ୍ତି, ଆମେ ଆଉ ତାକୁ ପଢ଼ିପାରିବାନି, ସେ ସବୁ ପଛପଟ ହେଇଯାଉଛି ମୋବାଇଲରେ। ତେଣୁ ଯାହା ହଉ ଆମେ ଆମର କଥା କିଛି କଥା କୀର୍ତ୍ତନ କରିବା। ବାରଟା ବଜେ ଦଶ ମିନିଟ ଗୋଟି ଅଛି, ଆମେ ବାରଟା କେତେ ଚାରିଟା ଚାଳିଶ ପଇଁଚାଳିଶ ମିନିଟ ହେବ ତ ନେଇଦେବା। ओम विश्वादाय कृष्ण दृष्टाय भूतले स्मृते भक्ति स्वरूपं दृष्टामिति नामने नमः सद्भक्तमणये मणिपुरोद्भवाय च प्रभुपाद लसद्मानं विचार निरताय च हरे कृष्ण। तेणु आज आम विशेष भाव यही बहुत पवित्र आश्रम हूँ मेघेश्वर मंदिर आमर बहुत वर्ष होगा पाखि कोड़े वर्ष हो रही ଏଇ ଯେଉଁ ଡିପାର୍ଟମେଣ୍ଟ ପାଖରେ 20 ବର୍ଷ ହେଲାଣି ଆମେ କଥା କହୁଛେ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ। ତେଣୁ ମୋର ଧାରଣାରେ ଏଠି ଏଭଳି ସ୍ଥାନରେ କୌଣସି ଥର ହେଇନଥିଲା, ଏଇଟା ପ୍ରଥମ ଥର ପାଇଁ ହେଇଛି। ତେଣୁ ଏ ଯେଉଁ ଉଦ୍ୟୋକ୍ତା ଯିଏ କିମ୍ବା ପରମ ପୁରୁଷ ପ୍ରଭୁ ତାଙ୍କ ପାଖରେ ଆମର ଅଭିଚରଣ କଂଗ୍ରେସ ଡିପାର୍ଟମେଣ୍ଟ ତରଫରୁ ଆମେ ତାଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ଏବଂ ତାଙ୍କୁ ଅଭିନନ୍ଦନ ପ୍ରଦାନ କରୁଛୁ ଯେ ସେମାନେ ଗୋଟେ ସୁଯୋଗ ପ୍ରଦାନ କରିଛନ୍ତି ଭଗବତ ଭାଗବତଙ୍କ କଥା କୀର୍ତ୍ତନ ହେବ ଏବଂ ଭକ୍ତମାନେ ଏଠି ପ୍ରସାଦ ପ୍ରାପ୍ତ ହେବେ। ଯାହା ହଉ ଆଜି ପ୍ରକୃତରେ ଆମର ଭରଦ୍ୱାଜ ପ୍ରଭୁ ବହୁତ ଚିନ୍ତିତ ଥିଲେ, କାଲି ମୋତେ ଫୋନ୍ କରୁଥିଲେ ଆଉ ସେ କେଉଁଠି ହେଇଥିଲେ ହେବ ବୋଲି ଠିକ୍ ହେଇପାରିନଥିଲା। ତେଣୁ ମେଘେଶ୍ୱରଙ୍କର ଅତି ଅସୀମ କୃପା ଯେଉଁଥିପାଇଁକି ଆଜି ଆମେ ତାଙ୍କର ପାଦପଦ୍ମରେ ଏ ଭଗବାନ କଥା କହୁଛେ। ତେଣୁ ଯାହା ହଉ ମୁଁ ମଧ୍ୟ ଏଇ ଶୋକ ବିଷୟରେ ଆଲୋଚନା ହେବ ମୁଁ ଜାଣିନଥିଲି, ମୁଁ ବହୁତ ଦିନ ହେଲାଣି ଆମର ଚନ୍ଦ୍ର ପ୍ରୋଗ୍ରାମ ଆଟେଣ୍ଡ କରିପାରୁ ନାହିଁ। ଯାହା ହଉ ଆମେ ଇଏ ବହୁତ ସୁନ୍ଦର ଶ୍ଳୋକ ରହିଛନ୍ତି ପଞ୍ଚମ ଅଧ୍ୟାୟରେ, ତୃତୀୟ ପଞ୍ଚମ ଅଧ୍ୟାୟରେ ଏ ସୃଷ୍ଟି ବିଷୟରେ ବର୍ଣ୍ଣନା କରାଯାଉଛି। ଆପଣମାନେ ଯେଉଁମାନେ ଧାରାବାହିକ ଭାବରେ ଶ୍ରବଣ କରୁଛନ୍ତି ସେମାନେ ଜାଣିଥିବେ ଏଇ ପଞ୍ଚମ ଅଧ୍ୟାୟରେ କି ବିଦୁର ମୈତ୍ରୀ ସମ୍ବାଦ ହରିଦ୍ୱାରରେ ଏ ଗଙ୍ଗା ନଦୀ ତଟରେ ଏଇ କଥାକୁ ସବୁ କୁହାଯାଉଛି ଗଙ୍ଗା ନଦୀ ତଟରେ। ତେଣୁ ଏଠି ଯେତେବେଳେ ମୈତ୍ରମୁନି ଯେତେବେଳେ କଥା କହୁଛନ୍ତି ସୃଷ୍ଟି କଥାରୁ ଆରମ୍ଭ ହେବ, କାରଣ ଭାଗବତରେ 10ଟି ବିଷୟ ରହିଛି ଆପଣମାନେ ଜାଣିଥିବେ। ଦ୍ୱିତୀୟ ସ୍କନ୍ଧ 10ମ ଅଧ୍ୟାୟ ପ୍ରଥମ ଶ୍ଳୋକରେ କଥା କୁହାଯାଇଛି, ଅତ୍ର ସ୍ୱର୍ଗ ବିସର୍ଗସ୍ଥ ସ୍ଥାନ ପୋଷଣ ମୋତୟ ମନ୍ୱନ୍ତର ଈଶାନ କଥା ନିରୋଧ ମୁକ୍ତି ରାଶ୍ରୟ। ଏଇ 10ଟି ବିଷୟରେ ସବୁ ଜ୍ଞାନ ରହିଛି, ଏଇ ସମସ୍ତ ପ୍ରଶ୍ନର ଉତ୍ତର ଏଇ ଆପଣମାନେ ପାଇବେ ଭାଗବତରେ, କାରଣ ଇଏ ହେଉଛି ବେଦର ଅନ୍ତର କ'ଣ, ଇଏ ହେଉଛି ବେଦାନ୍ତର ଇଏ ହେଉଛି କ'ଣ ଭାଷ୍ୟ। ବେଦାନ୍ତ କହିଲେ ବେଦର ଅର୍ଥ ହେଉଛି ଜ୍ଞାନ, ଅନ୍ତ ହେଉଛି ଶେଷ ହେଇଛି। ଆମର ଯେତେ ବଡ଼ ଜ୍ଞାନୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି ସେ କହିପାରିବ ନାହିଁ ମୁଁ ଜ୍ଞାନର ଅନ୍ତ କହିଲି, କିନ୍ତୁ ଯାହାଙ୍କ ପାଖରୁ ଏସବୁ ଜ୍ଞାନ ଆସୁଛି ମଧ୍ୟ ସ୍ମୃତି ଜ୍ଞାନମ ଅପମନଞ୍ଚ ଭଗବାନଙ୍କର ସବୁ ଜ୍ଞାନ ଆସୁଛି, ତେଣୁ ସିଏ ଭଗବାନ ଜ୍ଞାନର ଅନ୍ତ ଦେଇପାରିବେ। ଯେଭଳି ଭାବରେ ଆମେ ଦେଖିବା ଭଗବତ ଗୀତାରେ सप्तम अध्याय भगवान कहते कि मुझे सब ज्ञान दौर ज्ञान तेयम सब ज्ञान इदम वक्ष्यामि अशेषत जज्ञान्तान्य भूयो न ज्ञानतम अवशिष्यते। भगवान कहते मु तुमको सब ज्ञान दौर जो ज्ञान प्राप्त है तुमको आगे किसी जानवाक बाकी रही ज्ञान अंत भगवान प्रदान कर से भाव भगवान जो अवतार सी होती व्यासदेव से वेदांत सूत्र रचना कले वेदांत कले सब ज्ञान वेदर अंत अंतिम ज्ञान देदे तेना वेदांत भाष्य होते श्रीमद भागवत तेणु ये भागवत जो 10 विषय रही समस्त ज्ञान रही तेणु ये ज्ञान आरंभ हो सृष्टि प्रक्रिया अत्र सर्ग विसर्गस्थ केमी सृष्टि होगी आज पर्यंत मत ये गोटे रहस्य रही कह पाखे ना वैज्ञानिक मान पाखे कारण से वेदर आश्रय नौना से रिसर्च कर प्रभुपाद महाराज कहते कथा दुई प्रकार उपाय रही ज्ञान प्राप्त होगापी गोटे हूँ आम निजे अन्वेषण करवा आरोहण प्रोसेस आरोहण पंथा भी कहुच्छी आउ गोटे पंथा हूँ ज्ञान को अवतरण प्रोसेस अवतरण पंथा ग्रहण करवा प्रभुपाद महाराज उदाहरण दिखती जमी आमर पिता किए आमर पिता के जानापी जदि आम कह वैज्ञानिक भितर आम जाना जीन टेस्ट कराऊँगी जो जीन टेस्ट करने के टेस्ट कर जीवन चल जा कि सरल उपाय हूँ आम माँ को पचारे आम पिता किए तेना सी आमको कह तुम पिता तेणु से भाव में ये जो सृष्टि प्रक्रिया एपर्तंत मैंने वैज्ञानिक मैं बुझ पारे कहीं ना से रिसर्च कर चलते एमती है विस्फोरण बिग बैंग थ्योरी कितने प्रकार थ्योरी सब चलती परीक्षा चलती आज पर्यटन मतलब से पार ना ये भाव सृष्टि कि सृष्टि प्रक्रिया ये भागवत कह सृष्टि बहुत सहज जन ज्ञान प्राप्त हो सृष्टि विषय में तेणु तृतीय स्कंद पंचम अध्याय तृतीय स्कंद चतुर्थ स्कंद सर्ग विषय वर्णना कर सर्ग विसर्ग केमी सृष्टि हो एवं से सृष्टि किभरी विस्तार हो सृष्टि प्रकृत भगवान ठीक सब सृष्टि जन्मादि अस्त दत जहाँ सब आम देखुचे ये सब भगवान ठीक आसुच्चे ज्ञान आम के प्राप्त होते ना वेद माध्यम ज्ञान प्राप्त होते तेणु ये सृष्टि विषय जो कह सृष्टि जो करा देवता मैंने सृष्टि ब्रह्मा देवता मान सृष्टि कर देवता मैंने पुणी तर सब कार्य सब करेंगे सृष्टि प्रोसेस विषय ये प्रार्थना चलती देवता मैंने प्रार्थना करेणु एथर ये गोटे प्रार्थना आम शुणुचे प्रार्थनाटी बहुत गुरुत्वपूर्ण प्रार्थना तेणु मार्गंती जत्ते मुखपद्म नीड़ी जो मैंने प्रभु प्रकृत दुई प्रकार व्यक्ति रही भौतिक जगत अनेक प्रकार व्यक्ति अच्छा चार लक्ष प्रकार मनुष्य अच्छा कहुए किंतु से दुई भाग में विभक्त करोटे हूँ नास्तिक गोटे हूँ आस्तिक से भगवान को ग्रहण करेंगे ना कि आउ गोटे प्रकार अच्छा से कैटेगोरी रही विभिन्न प्रकार कैटेगोरी रही तेना जो मैंने प्रकृत पुणी आउ गोटे भाग चिंता करवा दुई प्रकार व्यक्ति को कह गोटे काक स्वभाव व्यक्ति आ गए हंस स्वभाव व्यक्ति तेना साधारण नास्तिक मैंने कहे से काक स्वभाव व्यक्ति काउ आम देखा कौट सब बसे जो अपरिष्कार स्थान रही थोड़ी काउ बस थोड़े से आनंद निये काउ कि हंस को आम से स्थान देखिपर ना हंस तो आम प्राय देखुने प्रकृत आम कह मान सरोवर में हंस रुहति हंस तर बहुत कथा रही हंस विषय जो आम ये जाना हंस गोटे एभली पक्षी जिते पक्षी मान भाई श्रेणी रही के 10 लक्ष पक्षी ना 10 लक्ष आनी 10 लक्ष प्रकार पक्षी रही भी श्रेष्ठ स्थान रोच्च हंस कहीं हंस मान कौट बसती ना जो भी निर्मल जल थी पद्म इत्यादि पुष्प थी से विचरण करते तेणु भागवत नाम देखा ये प्रथम स्कंद पंचम अध्याय नारद मुनि से कथा कहते हैं व्यासदेव समस्त शास्त्र रचना कले अंतिम वेदांत सूत्र रचना कले एकदम पुराण जो महाभारत रचना कले सब रचना कर सारी जो से शांति प्राप्त हो पार ना से गुरु नारद मुनि आसी कथा कही प्रथम स्कंद पंचम अध्याय कहते हैं कहते हैं व्यास तुम्हें जो रचना कल ବଚସ୍ତିତ୍ରପଦଂ ହରେଡ୍ ଦଶୋ ଜଗତ୍ ପବିତ୍ରଂ ପ୍ରଗୁଣିତ କରିଛି ତତ୍ ବାୟସଂ ତୀର୍ଥମ ହଉଛନ୍ତି ମାନସା ନ ତତ୍ର ହଂସା ନିରମିତି ଶିକ୍ଷା ତେଣୁ ବହୁତ ଶାସ୍ତ୍ର ରଚନା କଲ କିନ୍ତୁ ପ୍ରକୃତରେ ଏଇ ଯେଉଁ ବେଦ ଉପରେ ଯେଉଁ ସବୁ ରଚନା କଲ ଏଇ ନିନ୍ଦନୀୟ ଶାସ୍ତ୍ର ସବୁ ରଚନା କରିଛ ଯୁଗୁପ୍ସିତଂ ଧର୍ମ ପ୍ରତି ଅନୁଶାସିତ ଯୁଗୁପ୍ସିତଙ୍କର ନିନ୍ଦନୀୟ ଶାସ୍ତ୍ର ବ୍ୟାସଦେବ ବେଦକୁ ନିନ୍ଦନୀୟ ବୋଲି କୁହାଯାଉଛି ଗୁରୁଦେବ କହୁଛନ୍ତି ଆଉ ନିନ୍ଦନୀୟ କାହିଁକି କୁହାଯାଉଛି ନା ଲୋକମାନେ ଜାଣିପାରିବେ ନାହିଁ ବେଦର ଉଦ୍ଦେଶ୍ୟ ବେଦରେ ଯେଉଁ ମାଂସାହାର କଥା କୁହାଯାଇଛି ମଦ୍ୟପାନ କଥା କୁହାଯାଇଛି ଏସବୁ ଜିନିଷ ବେଦରେ ରଖାଯାଇଛି କାହିଁକି ନା ବିଭିନ୍ନ ପ୍ରକୃତିର ଲୋକ ଅଛନ୍ତି ଆମେ ଯେଉଁ କହିଲେ 4 ଲକ୍ଷ ପ୍ରକାର ମାନବ ଅଛନ୍ତି କିଏ ତମଗୁଣର ସ୍ୱଭାବର ବ୍ୟକ୍ତି କିଏ ରଜଗୁଣର ସ୍ୱଭାବ ବ୍ୟକ୍ତି କିଏ ସତ୍ୟଗୁଣ ସ୍ୱଭାବର ବ୍ୟକ୍ତି ସେ ଗୁଣ ଅନୁସାରେ ସବୁ ସେମାନଙ୍କର ପୂଜାର ବିଧି କରାଯାଇଛି ତେଣୁ ତମଗୁଣ ରଜଗୁଣ ଯେଉଁମାନେ ଅଛନ୍ତି ସେମାନେ ସବୁ ବିଭିନ୍ନ ପ୍ରକାର ମାଛ ମାଂସ ସେବନ କରିବେ ନିଶ୍ୱାସରେ ସେବନ କରିବେ ତେଣୁ ତାଙ୍କ ପାଇଁ ବ୍ୟବସ୍ଥା କରାଯାଇଛି କେମିତି ସେମାନେ ଏଇଟାକୁ ଆର ଉଦ୍ଦେଶ୍ୟ ହେଉଛି ଯେ ପ୍ରବୃତ୍ତି ମାର୍ଗରୁ ନିବୃତ୍ତି ମାର୍ଗକୁ ଆସିବେ ବର୍ତ୍ତମାନ ଆସିଲା ଦଶହରା ସମୟ ବର୍ତ୍ତମାନ ସବୁ ଦୁର୍ଗା ପୂଜା କାଳୀ ପୂଜା ଏଠି ସବୁ ଆସିବ ତେଣୁ ଏଠି ସବୁ ବିଭିନ୍ନ ପଶୁବଳି ଦିଆଯିବ ପଶୁବଳି ବ୍ୟବସ୍ଥା ବେଦରେ ରହିଛି କିନ୍ତୁ ପଶୁବଳିର ପ୍ରକୃତ ଉଦ୍ଦେଶ୍ୟ ଲୋକମାନେ ବୁଝିପାରିବେ ନାହିଁ ବେଦରେ ଯେଉଁ ବର୍ଣ୍ଣନା କରାଯାଇଛି ଆମର ମହାପ୍ରଭୁ ଯେତେବେଳେ ଯାଇଥିଲେ ମହାପ୍ରଭୁ ଯେତେବେଳେ 5 ବର୍ଷ ତଳେ ଏଇ ସଂକୀର୍ତ୍ତନ ଆନ୍ଦୋଳନ ଆରମ୍ଭ କରିଥିଲେ ହରେ କୃଷ୍ଣ
ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ
ହରେ ଏ ସଂକୀର୍ତ୍ତନ ମେମୋରି ଯେତେବେଳେ ଆରମ୍ଭ ହେଇଥିଲା ସେତେବେଳେ ଲୋକମାନେ ବୁଝିପାରୁନଥିଲେ ପ୍ରକୃତିରେ କ'ଣ ସଂକୀର୍ତ୍ତନ ଆନ୍ଦୋଳନ କ'ଣ ତେଣୁ ଯେଉଁମାନେ ଉନ୍ନତ ଶ୍ରେଣୀର ସବୁ ଥିଲେ ସେମାନଙ୍କୁ ବାଧା ଦେଇଥିଲେ ତେଣୁ ସେ ସମୟରେ ମୁସଲମାନ ଶାସନ ଥିଲା ବଙ୍ଗଳାରେ ଯେଉଁ ଥିଲେ ରାଜା ହୁସେନ ଶାହା ତାଙ୍କର ଜଣେ କାଜି ଥିଲେ ତାଙ୍କୁ ଯେଉଁ ଉଚ୍ଚ ଶ୍ରେଣୀର ହିନ୍ଦୁ ଯେଉଁମାନେ ଅଛନ୍ତି ବ୍ରାହ୍ମଣ ଇତ୍ୟାଦି ଏମାନେ ସବୁ ଯାଇ ଅବଜେକ୍ସନ୍ କଲେ ତେଣୁ ସେ କାଜି ତାଙ୍କ ଲୋକ ପଠାଇ ସବୁ ଭାଙ୍ଗିଦେଲେ ଖୋଳ କୀର୍ତ୍ତନ ସବୁ ଭାଙ୍ଗିଦେଲେ ବର୍ତ୍ତମାନ ମଧ୍ୟ ସେ ସ୍ଥାନ ରହିଛି ଖୋଳ ଭାଙ୍ଗାରେ ସବୁ ସ୍ଥାନ ରହିଛି ସେଠି ତେଣୁ ମହାପ୍ରଭୁ ଯାଇ କାଜିଙ୍କ ସହିତ ଆଲୋଚନା କଲେ ସେ ସେଠି ସେ କହିଲେ ପ୍ରକୃତରେ ତମର ଏଇଟା କି ଧର୍ମ ପିତାମାତା ମାରି ଖାଉଛ ଏଇଟା ତମର କି ଧର୍ମ ତେଣୁ କାଜି ଯେତେବେଳେ କଥା ଶୁଣିଲେ ସେ ଆଶ୍ଚର୍ଯ୍ୟ ହେଇଗଲେ କହିଲେ ପିତାମାତା କ'ଣ ମାରି ଖାଉଛୁ ନା ଗାଭୀ ହେଉଛନ୍ତି ଆମର ମା ଗାଈ ଦୁଧ ଆମେ ପାନ କରୁଛେ ଗୋରୁ ହେଉଛନ୍ତି ଆମର ପିତା ସେ ଚାଷ କାର୍ଯ୍ୟ କରୁଛନ୍ତି ସେ ଆମ ପିତା ଭଳି ତେଣୁ ତାଙ୍କୁ ମାରି ଖାଉଛ ନା ଆପଣଙ୍କ ବେଦରେ ମଧ୍ୟ ସେଇଟା ରହିଛି ଆପଣ ବେଦରେ ମଧ୍ୟ ଗୋମାତା ଯଜ୍ଞ ରହିଛି ସବୁ ଯଜ୍ଞ ରହିଛି ନା ଏଇ ଯେଉଁ ବେଦରେ ଯେଉଁ ଯଜ୍ଞର କଥା ରହିଛି ତାର ଉଦ୍ଦେଶ୍ୟ ହେଉଛି କ'ଣ ନା ବେଦରେ ଗୋଟେ ଜରୋଦ୍ଗବ ବା ବୃଦ୍ଧ ଗାଭୀକୁ ଯେତେବେଳେ ଦିଆଯାଉଥିଲା ବଳି ଦିଆଯାଉଥିଲା ସେ ଗୋଟେ ନୂତନ ଶରୀର ପ୍ରାପ୍ତ ହେଇକିରି ଆସୁଥିଲା ତେଣୁ ବେଦରେ ଏଇଟା ଯେଉଁ ମନ୍ତ୍ରର ପରୀକ୍ଷା ହେଉଥିଲା ଏ ମନ୍ତ୍ରର ପରୀକ୍ଷା ମନ୍ତ୍ର ଠିକ୍ ଅଛି କି ନାହିଁ କଳିଯୁଗରେ ସେସବୁ ସମ୍ଭବ ନୁହଁ କାହିଁକି ନା କଳିଯୁଗରେ ଉପଯୁକ୍ତ ବ୍ରାହ୍ମଣ ନାହାନ୍ତି ଉପଯୁକ୍ତ ଦ୍ରବ୍ୟ ମଧ୍ୟ ନାହିଁ ତେଣୁ କଳିଯୁଗରେ ଏସବୁ ବନ୍ଦ କରାଯାଇଛି ଯାହାକୁ ଯେଉଁ ବେଦରେ ଏଇସବୁ ଯଜ୍ଞ ଥିଲା ତାର ଉଦ୍ଦେଶ୍ୟ ହେଉଛି ଏଇଟା ତେଣୁ ଏ ଯେଉଁ ବେଦରେ ଏ ଯେଉଁ ମାଂସାହାର ବା ଯେଉଁ ନିଶା ଦ୍ରବ୍ୟ ସେବନ ଏସବୁର ଯେଉଁ ବ୍ୟବସ୍ଥା ରହିଛି ତାର ଉଦ୍ଦେଶ୍ୟ ହେଉଛି କ'ଣ ପାଇଁ ନା ସେମାନେ ପ୍ରବୃତ୍ତି ମାର୍ଗରୁ ନିବୃତ୍ତି ମାର୍ଗକୁ ଆସିବେ ତେଣୁ ମାସରେ ଗୋଟେ ଦିନ ଅମାବାସ୍ୟ ତିଥିରେ ଗୋଟେ ପଶୁକୁ ବଳି ଦିଆଯାଏ କାଳିଙ୍କ ପାଖରେ ବଳି ଦିଆଯାଏ ସେ ମାଂସ ସେମାନେ ଖାଇବେ ଆର ଉଦ୍ଦେଶ୍ୟ ହେଉଛି ସେମାନେ ହଠାତ୍ ବନ୍ଦ କରିପାରିବେ ନାହିଁ ତେଣୁ ସେମାନେ ଆସ୍ତେ ଆସ୍ତେ ରିଷ୍ଟ୍ରିକ୍ଟ କରି ସୀମିତ କରିକିରି ଆସ୍ତେ ଆସ୍ତେ ସେଟାକୁ ଛାଡ଼ିବେ କେମିତି ସେମାନେ ଏ ମାଂସଦ୍ରବ୍ୟ ମାଂସାହାର ନିଷେଧ ହେବ ଆର ଏକାଥରେ ବନ୍ଦ କରିପାରିବେନି ସେଥିପାଇଁ ଧୀରେ ଧୀରେ କରିବା ପାଇଁ ବେଦରେ ସବୁ ବ୍ୟବସ୍ଥା ରହିଛି କିନ୍ତୁ ଲୋକମାନେ ବୁଝିପାରିବେ ନାହିଁ ତେଣୁ ଲୋକମାନେ ଯେତେବେଳେ ବୁଝିପାରିବେ ନାହିଁ ସେମାନେ କହିବେ ବେଦରେ ତ ରହିଛି ମାଂସାହାର ଆଉ ଅସୁବିଧା ଯେତେବେଳେ ଖାଉ ତେଣୁ 2500 ବର୍ଷ ତଳେ ସେଇ ଅବସ୍ଥା ଆସି ପହଞ୍ଚି ଯାଇଥିଲା ଯେଉଁଥିପାଇଁ କି ଭଗବାନଙ୍କର ଜଣେ ଅବତାର ଆସିଲେ ବୁଦ୍ଧଦେବ ନିନ୍ଦସି ଯଜ୍ଞ ବିଧେ ରହ ଶ୍ରୁତି ଜାତମ୍ ସଦୟ ହୃଦୟ ଦର୍ଶିତ ପଶୁ ଘାତମ୍ केशव ध्रुत बुद्ध शरीर जय जगदीश हरे। बुद्ध भगवान अवतार भागवत वर्णना कर समय सुरत दिशा किकोटेश सुरत दिशा कहले देवता माने करते विरोधी असुर माने से असुर माने कहे भगवान से ग्रहण करेंगे ना तेणु भगवत गीता षोड़श अध्याय विषय विस्तार भाव वर्णना कराला तेणु एम को मोह करने बुद्धदेव आसिले तेणु बुद्धदेव जो निर्देश देले कहते वेद ग्रहण करवा दरकार नहीं भगवान कहीं ना मोर कथा तुम ग्रहण कर परोक्ष से भगवान शरण में गले तेणु आमर वैदिक धर्म लोप पाई से कथा कहना ना पर आलोचना करवा आम मुख्य उद्देश्य हूँ जे वेदर यू जो रही मांसाहार मद्यपान व्यवस्था सब रही यार उद्देश्य हूँ आशु निवृत्ति निष्ठा प्रवृत्ति मार्ग केमी निवृत्ति मार्ग आस लोक मैंने बुझीपारे ना से नारद मुनि कह तुम्हें निंदनीय शास्त्र रचना कल तेणु से कहे न जत पथ चिद्रं हरे जसो व्यासदेव समस्त शास्त्र रचना कर सतोष प्राप्त हो पार नेणुक नारद मुनि से क्या कहे कहीं तुम सतोष प्राप्त हो पार ना तुम्हें जो शास्त्र सब रचना कर भाव धर्म अर्थ काम मुख्य विस्तार भाव वर्णना कर से भाव भगवान नाम रूप गुण लीला विस्तार भाव वर्णना करा जाए ना हरे कृष्णा 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 हरे 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 राम 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 हरे से मैंने शांति प्राप्त हो पारना नजत चित्र पदम हर जसो बहुत सुंदर कथा रही बड़ो अलंकारी भाव भाषा सब रही बर्तमान विभिन्न नोबेल प्राइज सब पाँच लिटरेचर बहुत लिटरेचर नोबेल प्राइज पाँच आमर ओडिशा सरकार दौंती बहुत अलंकारिक शास्त्र सब रही सब प्राइज पाँच किंतु जदि से भगवान हरि दोष ना बहुत सुंदर कथा कौन हम ये हरि दोष ना नजत मत चित्र पद हर जगत पवित्र हरि दोष जो रही जगत को पवित्र करदेव किंतु जो भी से सब ना तयसन तीर्थ मुंशुनि महासा काकर तीर्थ भी कह काकर कहले ना का बसे ना जो अपरिष्कार स्थान सब रही बसे किंतु न जत्र हंसा निरमती शिक्षा हंस स्वभाव व्यक्ति मैंने से आनंदित हमें ना हंस स्वभाव व्यक्ति मैंने कौटी आनंदित हमें ना जो भगवान कथा चल भगवान प्रसाद हो सब स्थान में भागवत गोटे श्लोक अच्छा सप्तम स्कंद से कथा अच्छी प्रभुपद महाराज गोटे श्लोक कही कथा सप्तम स्कंद प्रथम स्कंद अच्छी कथा ये जो रही तेणु से आम कथा जे ये काउ स्वभाव व्यक्ति मैंने से सब इस्कन पसंद करेंगे ना इस्कन से पांच मस ना सब चारिटा नियम रही द्यूतम पान स्त्री सुना जत्र अधर्म चतुर्विधा ये सब वर्णना करा तेणु से आनंदित हे ना तेणु गोटे लिखी थे देखु तेणु से कहीं ग्रहण करना हस स्वभाव व्यक्ति मैंने ग्रहण करेंगे जो भी निशा द्रव्य सब सेवन हो ना कि सब जिन जो ना से हस स्वभाव व्यक्ति मैंने आनंदित हेले काक स्वभाव व्यक्ति मैंने आनंदित हे ना ये गोटे श्लोक मतलब अच्छा कुंतीदेवी स्तुति से रही गोटे श्लोक श्रीमद गौरवंद सेन महाराज गोटे सुंदर कथा कही देखी ना जे काकसभार व्यक्ति मैंने काकसभार व्यक्ति मैंने आम इस्कन रुक ग्रहण करेंगे ना कहीं मत मत ना सब चार पान पीढ़ी सी ना सी कौन से कहीं से पसंद करेंगे ना कि जो हंस स्वभाव व्यक्ति से बहुत आनंद ग्रहण करेंगे एवं प्रभुपाद महाराज कहते जे आम इस्कन मुमेंट रही रही कौन तार महात्मा एवरी रही जो मैंने काकस्वर व्यक्ति थे से मैंने कौन आनंदित होते ना जो भी मद्यपान होलग्न नृत्य हो सब से पसंद कर आनंद लगुला कितु ଇସ୍କନ ର ଯୋଉ ମହାତ୍ମା ଏଇଟା ଏତିକି ଯେ ଯୋଉମାନେ କାକଶ ଭାବ ବ୍ୟକ୍ତି ଥିଲେ ସେମାନେ ଆଜି ହଂସ ସ୍ୱଭାବରେ ପରିଣତ ହେଇଯାଇଛନ୍ତି। ଇଏ ହେଉଛି ଆମର ଇସ୍କନ ମୁଭମେଣ୍ଟର ମହାତ୍ମ୍ୟ। ଆମର ଗୋଟେ ଶ୍ଳୋକ ରାଣୀ କୁତିଙ୍କର ଶିକ୍ଷା ଯୋଉ ଅଛି ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଅପରେ ବାସୁଦେବସ୍ୟ ଏ ଗୋଟେ ଶ୍ଳୋକ ଅଛନ୍ତି। ସେଇ ଶ୍ଳୋକ ଭାଷାରେ ପ୍ରଭୁପାଦ ମହାରାଜ କଥା କହିଛନ୍ତି, ତାର ଓଡ଼ିଆ ଅନୁବାଦ କରିଛନ୍ତି ଆମର ଶ୍ରୀ ଗୌରବ ସେ ମହାରାଜ। ସେଥିରେ ସେ କହିଛନ୍ତି ଯେ କାକମାନେ ରାଜହଂସଙ୍କ ସହ ମିଶିବେ ନାହିଁ, ତଦୁପ ମାନବ ସମାଜରେ କାକ ସଦୃଶ ଏବଂ ରାଜହଂସ ସଦୃଶ ବ୍ୟକ୍ତି ଅଛନ୍ତି, ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି। ରାଜହଂସ ଜାତୀୟ ବ୍ୟକ୍ତିମାନେ କୃଷ୍ଣ ଭାବନା କେନ୍ଦ୍ରକୁ ଆସିବେ, ଯେଉଁଠାରେ କି ସବୁକିଛି ଶୁଦ୍ଧ ତଥା ସ୍ୱଚ୍ଛ ଅଟେ, ଯେଉଁଠାରେ ଉତ୍ତମ ଶାସ୍ତ୍ର, ଦିବ୍ୟ ପ୍ରସାଦ, ଉତ୍ତମ ଶିକ୍ଷା, ଉତ୍ତମ ବିଧି ଆଦି ସବୁକିଛି ଉତ୍ତମ ତଥା ବିଶୁଦ୍ଧ ଜିନିଷ ଅଛି। ତତ୍ସଙ୍ଗେ ସଙ୍ଗେ କାକ ଜାତୀୟ ବ୍ୟକ୍ତିମାନେ କ୍ଲବ ପାର୍ଟି ତଥା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶିତ ସ୍ଥାନମାନଙ୍କୁ ଯିବେ। ଏଣୁ କୃଷ୍ଣ ଚେତନା ଆନ୍ଦୋଳନ ରାଜହଂସ ଜାତି ବ୍ୟକ୍ତି ବିଶେଷ ପାଇଁ ଉଦ୍ଦିଷ୍ଟ, ଏହା କାକ ଜାତୀୟ ବ୍ୟକ୍ତିମାନଙ୍କ ପାଇଁ ନୁହେଁ, କିନ୍ତୁ ଆମେମାନେ କାକକୁ ଶ୍ୱାନରେ ପରିଣତ କରିଦେଇପାରିବୁ। ହେଉଛି ଇସ୍କନର ମହାତ୍ମ୍ୟ, ତାହା ହିଁ ଆମର ଦର୍ଶନ। ଯେଉଁମାନେ କାକ ଥିଲେ ସେମାନେ ବର୍ତ୍ତମାନ ରାଜହଂସ ପରି ବିଚରଣ କରୁଛନ୍ତି, ତାହା ହିଁ କୃଷ୍ଣ ଚେତନାର ମହାତ୍ମ୍ୟ। ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଏଇ କଥା ପ୍ରଥମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ନାରଦମୁନି କହିଛନ୍ତି ବ୍ୟାସଦେବଙ୍କୁ। ତେଣୁ ହଂସ ସ୍ୱଭାବ ବ୍ୟକ୍ତିମାନେ ସେମାନେ ଯୋଉ ସ୍ୱଚ୍ଛ ଜଳ ସ୍ୱଚ୍ଛ ପରିବେଶ ସେମାନେ ରହିବେ, ସେମାନେ ଏଇସବୁ କାଉ ଥିବା ସ୍ଥାନରେ ସେମାନେ ରହିବେ ନାହିଁ। ସେଭଳି ଭାବରେ ଏ ଯେଉଁ ଗଙ୍ଗାଦେବୀ, ଗଙ୍ଗାଦେବୀ କଥା କୁହାଯାଇଛି, ମାର୍ଗନ୍ତି ଯତ୍ତ ମୁଖପଦ୍ମ ନିରେଇ, ପକ୍ଷୀମାନଙ୍କ ବିଷୟରେ ସାଧାରଣତଃ ଉଦାହରଣ ଗୋଟେ ଦିଆଯାଉଛି, ଇଏ ଗୋଟେ କ'ଣ ଉପମା ଦିଆଯାଉଛି ପକ୍ଷୀମାନେ ଯେ କ'ଣ ନା ମାର୍ଗନ୍ତି ଯତ୍ତେ ମୁଖପଦ୍ମ ନିରେଇ, ମୁଖପଦ୍ମ ନିଡ ପକ୍ଷୀମାନେ ନିଡ଼ରେ ବସା କରନ୍ତି ନାଇଁ କି, ତାଙ୍କର ନିଡ କେଉଁଟା ନା ଭଗବାନଙ୍କ ମୁଖପଦ୍ମ, ମୁଖପଦ୍ମ ନିରେଇ। କେମିତି ସେମାନେ ସେ ମୁଖପଦ୍ମ ସନ୍ଧାନ ପାଆନ୍ତି ନା ଛନ୍ଦ ସୁପନ୍ଦେଇ, ଛନ୍ଦ ବୈଦିକ ଛନ୍ଦ, ବେଦରେ ଅନେକ ପ୍ରକାର ଛନ୍ଦ ରହିଛି, ଆମର ସାଧାରଣତଃ ସାତଟି ଛନ୍ଦ ରହିଛନ୍ତି। ଭଗବତ ଗୀତାରେ ଭଗବାନ କହିଛନ୍ତି ଛନ୍ଦ ସାମଗ୍ରୀ ଗାୟତ୍ରୀ ଛନ୍ଦ ସାମ ହମ୍, ଗାୟତ୍ରୀମାନଙ୍କୁ ହେଉଛି ଛନ୍ଦମାନଙ୍କୁ ହେଉଛି ହେଉଛି ଗାୟତ୍ରୀ, ସାତ ପ୍ରକାର ଛନ୍ଦ ରହିଛନ୍ତି, ତା'ଦେହରୁ ଗାୟତ୍ରୀ ଛନ୍ଦ ଏବଂ ଭାଗବତରେ ମଧ୍ୟ ଯେଉଁ ଅନେକ ପ୍ରକାର ଛନ୍ଦ ରହିଛି, ଗାୟତ୍ରୀ ଛନ୍ଦ ହେଉଛି ଶ୍ରେଷ୍ଠ ଛନ୍ଦ। ନାରାୟଣ ନମସ୍କୃତ୍ୟଂ ନରଚୈବ ନରୋତ୍ତମଂ ଦେବୀ ସରସ୍ୱତୀ ବ୍ୟାସଂ ତଦୋଜୟ ମୁଦିରାଜ, ଏହି ଶ୍ଳୋକ ଭାଷାରେ ଗୋସ୍ୱାମୀ କଥା କହିଛନ୍ତି ଯେ ଏଥିରେ ଯେଉଁ ଛନ୍ଦ ରହିଛି ବିଭିନ୍ନ ପ୍ରକାର ଛନ୍ଦ ରହିଛି, ସାତଟି ଛନ୍ଦ ରହିଛି, ତା ଦେହରୁ ଗାୟତ୍ରୀ ଛନ୍ଦ ହେଉଛି ଶ୍ରେଷ୍ଠ ଛନ୍ଦ ହେଲା। ତେଣୁ ଏ ଯେଉଁ ଛନ୍ଦ ରହିଛି ଏ ଛନ୍ଦ ବହୁତ ସୁନ୍ଦର ଭାବରେ କ'ଣ ସୁନ୍ଦର ଭାବରେ ସଙ୍ଗୀତ ରହିଛି, ଆମର ଯେଉଁ ସଙ୍ଗୀତ ଗାନ କରୁଛନ୍ତି, ଆମ କ'ଣ ହାରମୋନିୟମ୍ ବଜାଉଛନ୍ତି, ଯେଉଁ ଛନ୍ଦ ତାଳ ଲୟ ସବୁ ବିଭିନ୍ନ ପ୍ରକାର ରହିଛି, ସେଭଳି ଭାବରେ ବିଭିନ୍ନ ଛନ୍ଦରେ ଗାୟତ୍ରୀ ଛନ୍ଦ ତାଦୃ ଗୋଟେ ବୃହତି ଗୋଟେ ଛନ୍ଦ, ଉଷ୍ଣିକ ଜଗତି ତୃଷ୍ଟୁପ ଅନୁଷ୍ଠୁପ ଓ ପଙ୍କ୍ତି, ଏ ସାତଟି ଛନ୍ଦ ରହିଛି ତେଣୁ ଏଇ ଛନ୍ଦ ଏଠି ବିଭିନ୍ନ ସ୍ୱର ମାନଙ୍କରେ ଯେଉଁ ବର୍ଣ୍ଣନା କରାଯାଇଛି, ଆମର ସେ ସମୟ ଆମର ଭଗବତ ଗୀତାରେ ମଧ୍ୟ ଗୋଟେ ଶ୍ଳୋକ ଅଛନ୍ତି ଗାୟତ୍ରୀ ଛନ୍ଦ ସାମ ହମ୍, ସେଇଟା କୁହାଯାଇଛି ଦଶମ ଅଧ୍ୟାୟରେ ଯେ ମାସାନାଂ ମାର୍ଗଶୀର୍ଷ ହମ୍, ମାସମାନଙ୍କ ଭିତରେ ହେଉଛି ମାର୍ଗଶୀର୍ଷ ମାସ, ତେଣୁ ବୃହତ ସାମ ତଥା ସାମନା, ଯେତେ ବେଦ ଅଛି ତା ଭିତରେ ଶ୍ରେଷ୍ଠ ବେଦ ହେଉଛନ୍ତି କେଉଁଟା ସାମବେଦ, ବେଦ ନାଁ ସମ୍ବୋଧସ୍ମୀ, ସାମବେଦରେ ମଧ୍ୟ ଅନେକ ଛନ୍ଦ ରହିଛନ୍ତି, ବିଶେଷ ଭାବରେ ବୃହତ ସାମ ତଥା ସାମନା, ବୃହତ ସାମ ଗୋଟେ ଛନ୍ଦ ରହିଛି ଯେଉଁଟାକୁ ରାତିର ଅଧରେ ଗାନ କରାଯାଏ। ତେଣୁ ଏଇ ଯେଉଁ ବିଭିନ୍ନ ପ୍ରକାର ଛନ୍ଦ ମାଧ୍ୟମରେ ଶାସ୍ତ୍ରରେ ଯେଉଁ ବିଭିନ୍ନ ପ୍ରକାର ସ୍ୱର ରହିଛି, ଆମେ ଏଇ ଯେଉଁ ଭଗବତ ଆମେ ଶ୍ଳୋକଟି ପାଠ କରୁଛେ ଏଠି ସୁନ୍ଦର ଭାବରେ ପାଠ କରାଯିବ, ଏ ଛନ୍ଦ ସବୁ ରହିଛି। ତେଣୁ ଏହିଭଳି ଭାବରେ ଏଇ ଶାସ୍ତ୍ରର ଆଶ୍ରୟ ନେଇକରି, ଛନ୍ଦର ଆଶ୍ରୟ ନେଇକରି, ବେଦର ଆଶ୍ରୟ ନେଇକରି ମୁନିମାନେ ପରମହଂସ ସ୍ୱଭାବ ବ୍ୟକ୍ତିମାନେ, ଯେ ଭାଗବତ ହେଉଛି ପରମହଂସ ବ୍ୟକ୍ତିମାନଙ୍କ ପାଇଁ ପ୍ରଥମ ଶ୍ଳୋକ କୁହାଯାଇଛି, ଭାଗବତ ପ୍ରଥମ ସ୍କନ୍ଧରେ କୁହାଯାଇଛି ଯେ କ'ଣ ପରମ ନିର୍ମତ୍ସରଣ ସତା ପରମ ନିର୍ମତ୍ସର ଯେଉଁମାନେ ଭୌତିକ ଜଗତରେ ସମସ୍ତଙ୍କର ମତ୍ସରତା ରହିଛି, ମତ୍ସରତା ବା ଈର୍ଷା। ଈର୍ଷା ହେଉଛି କ'ଣ ନା ଜଣଙ୍କର ଉତ୍କର୍ଷଟା ଆମେ ସହିପାରିବା ନାହିଁ। ଜଣେ ଯଦି ବହୁତ ଉନ୍ନତ ସ୍ଥିତିରେ ଅଛି ଆମେ ତାକୁ ଦେଖିଲେ ତାକୁ ଈର୍ଷା କରୁଛେ। ଏବଂ ପ୍ରଭୁପାଦ ମହାରାଜ କହନ୍ତି ଆମର ଏଇ ଭୌତିକ ଜଗତରେ ପତନ ହେଇଛି କାହିଁକି ନା ଆମେ ଭଗବାନଙ୍କୁ ଈର୍ଷା କରୁଥିବାରୁ ଆମେ ଭୌତିକ ଜଗତରେ ପତନ ହେଇଛି। ତେଣୁ ଯେଉଁମାନେ ଈର୍ଷାରୁ ଉର୍ଦ୍ଧ୍ୱରେ ନିର୍ମତ୍ସର ଯେଉଁମାନେ ଏବଂ ଯେଉଁମାନେ ଅତ୍ୟନ୍ତ ଉନ୍ନତ ସ୍ତର ନିର୍ମତ୍ସର ପରମ ନିର୍ମତ୍ସରଣ ସତାନ ସେମାନଙ୍କ ପାଇଁ ଭାଗବତ ସେମାନେ ଏଇଟାକୁ ଆସ୍ୱାଦନ କରିପାରିବେ। ଆମେ ଆସ୍ୱାଦନ କରୁଛେ କିନ୍ତୁ ସେମାନେ ଯେଉଁଭଳି ଆସ୍ୱାଦନ କରିପାରିବେ ଆମେ ସେଭଳି କରିପାରିବା ନାହିଁ। ପରମ ନିର୍ମତ୍ସରଣ ସତାନ ଏ ପ୍ରଥମ ସ୍କନ୍ଧ ପ୍ରଥମ ଦ୍ୱିତୀୟ ଶ୍ଳୋକରେ କଥାଟି କୁହାଯାଏ। ହଁ ଧର୍ମ ବୋଧିତ କରିଥିବ ତେଣୁ ଯେଉଁମାନେ ହଂସ ସ୍ୱଭାବ ବ୍ୟକ୍ତି ସେମାନେ ଏ ବେଦକୁ ବହୁତ ସହଜରେ ଗ୍ରହଣ କରିବେ, ସମସ୍ତେ ବେଦକୁ ଗ୍ରହଣ କରିବେ ନାହିଁ। ତେଣୁ ସେମାନେ ବେଦରେ ଯେଉଁ ଭଗବାନ ବିଷୟରେ ବର୍ଣ୍ଣନା କରାଯାଇଛି ଏଇ ବେଦର ଆଶ୍ରୟ ନେଇକି ସେମାନେ ଭଗବାନଙ୍କ ମୁଖ ପଦ୍ମ ବା ପାଦ ପଦ୍ମ ପାଖରେ ପହଞ୍ଚି ଯାଆନ୍ତି। ଯେମିତି ପକ୍ଷୀ ଯେମିତି ତା ମେଢ଼କୁ ଯାଏ ସେଇଭଳି ଭାବରେ ହଂସ ସ୍ୱଭାବର ବ୍ୟକ୍ତିମାନେ ସେମାନେ ଆଉ ଭୌତିକ ଜଗତରେ ଆଉ କୌଣସି ସ୍ଥାନରେ ସେମାନେ ଆନନ୍ଦିତ ହେଇପାରନ୍ତି ନାହିଁ। ଭୌତିକ ଜଗତରେ ଯାହା ସବୁ ବସ୍ତୁ ରହିଛି ବହୁତ ସୁନ୍ଦର ବସ୍ତୁ ଉପଭୋଗ ବସ୍ତୁ ରହିଛି କିନ୍ତୁ ସେସବୁ କାକ ସ୍ୱଭାବ ବ୍ୟକ୍ତିମାନଙ୍କ ପାଇଁ ହଂସ ସ୍ୱଭାବ ବ୍ୟକ୍ତିମାନଙ୍କ ପାଇଁ ସେମାନଙ୍କର ଏକମାତ୍ର ଆନନ୍ଦର ବସ୍ତୁ ହେଉଛି ଭଗବାନଙ୍କୁ ବିଷୟରେ ଜାଣିବା। ହରେ କୃଷ୍ଣ 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 ହରେ 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 ରାମ 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 ହରେ। ତେଣୁ ସେମାନେ ଏଇ ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନିଅନ୍ତି, ଭଗବାନଙ୍କ ମୁଖପଦ୍ମରେ ଆଶ୍ରୟ ନିଅନ୍ତି। ମାର୍କନ୍ତି ଯେତେ ମୁଖପଦ୍ମ ନିଡ଼େଇ ଛନ୍ଦ ସୁପର୍ଣ୍ଣେଇ ରୋଷେଇ ବିଭିକ୍ତି ସୁପର୍ଣ୍ଣ ପାଇଲେ ପକ୍ଷୀ ପକ୍ଷୀ ବା ଦୁଇ ଦୁଇ ସ୍ଥାନରେ ଉପନିଷଦରେ ବର୍ଣ୍ଣନା କରାଯାଇଛି ଜୀବକୁ ଗୋଟେ ପକ୍ଷୀ ସହିତ ତୁଳନା କରାଯାଇଛି। ଦ୍ୱା ସୁପର୍ଣ୍ଣା ସୁଜା ସଜାୟା ସଜାୟା ସଫାୟା ଦୁଇ ପ୍ରକାର ପକ୍ଷୀ ଅଛନ୍ତି ଏକ ବୃକ୍ଷରେ ସମାନ ବୃକ୍ଷରେ ରହିଛନ୍ତି କିନ୍ତୁ ଗୋଟିଏ ପକ୍ଷୀ ସେ ବୃକ୍ଷର ଫଳକୁ ଚାଖୁଛି ଆଉ ଗୋଟେ ପକ୍ଷୀ କେବଳ ନୀରବରେ ସାକ୍ଷୀ ହିସାବରେ ରହିଛି। ତେଣୁ ଯେଉଁ ପକ୍ଷୀଟି ସେଇ ଫଳକୁ ଚାଖୁଛି ସେ ହେଉଛି ଜୀବ ଆଉ ଯିଏ ସାକ୍ଷୀ ଭଳି ରହୁଛନ୍ତି ସେ ହେଉଛି ପରମ ବା ସେ ହେଉଛନ୍ତି ପରମାତ୍ମା। ତେଣୁ ଭଗବାନ ଅପେକ୍ଷା କରି ରହିଛନ୍ତି କେତେବେଳେ ଜୀବ ମୋ ପାଖକୁ ଆସିବ କେତେବେଳେ ଜୀବ ମୋ ପାଖକୁ ଆସିବ। ତେଣୁ ଯେଉଁମାନେ ପରମ ସ୍ୱଭାବ ବ୍ୟକ୍ତି ସେମାନେ ସବୁବେଳେ ଭଗବାନ ପାଦପଦ୍ମରେ ଆଶ୍ରୟ ନେବା ପାଇଁ ଏ ବେଦର ଆଶ୍ରୟ ନିଅନ୍ତି। କେମିତି ଜାଣିବା ଭଗବାନ ବିଷୟରେ ବେଦ ପୁଣି ବେଦର ମଧ୍ୟ କେମିତି ଆମେ ସିଧାସଳଖ ଆଶ୍ରୟ ନେଇପାରିବା ନାହିଁ। ତେଣୁ ବେଦ ସେଥିପାଇଁ କୁହାଯାଉଛି ଯାଅ ଭାଗବତ ପଢ଼ ବୈଷ୍ଣବର ସ୍ଥାନେ ଗୁରୁଙ୍କର ଶରଣରେ ଗଲେ ଆମେ ଭଗବାନଙ୍କୁ ଜାଣିବା ଏ ବେଦ ମାଧ୍ୟମରେ। ଆମେ ନିଜେ ପାଠ କରି ଆମର ଜଣେ ଜଣେ ଅଛନ୍ତି ସେ ବହୁତ ଶାସ୍ତ୍ର ସବୁ ଜାଣନ୍ତି ବହୁତ ଶ୍ଳୋକ ଜାଣନ୍ତି କିନ୍ତୁ ଭଗବାନଙ୍କ ଆତ୍ମଦ୍ୱାରା ଆଶ୍ରୟ ନେଇପାରୁନାହାନ୍ତି ବରଂ ସେ ଏଭଳି କଥା କହୁଛନ୍ତି ଯାହାଫଳରେ ଲୋକମାନେ ଭଗବାନଙ୍କୁ ଦୂରେଇଯିବେ। ସେଇଥିପାଇଁ ଆମ ସନାତନ ଗୋସ୍ୱାମୀ କହିଛନ୍ତି ଯେ ଅବୈଷ୍ଣବ ମୁଖୋଦ୍ଦିନ ପୂତମ ହରି କଥାମୃତମ ଶ୍ରବଣ ନୈବ କର୍ତ୍ତବ୍ୟ ସର୍ବୋତ୍ତିଷ୍ଟ ତଥା କୟ ଯେଉଁମାନେ ବୈଷ୍ଣବ ନୁହନ୍ତି ତାଙ୍କ ମୁଖରୁ ଭଗବାନ କଥା ଶୁଣିବାକୁ ନିଷେଧ କରାଯାଇଛି। କାହିଁକି ନା ଯେଭଳି ଭାବରେ ଭଗବାନ କଥା ହେଉଛି ଅମୃତ କିନ୍ତୁ ଯଦି ସର୍ପ ବା କ୍ଷୀରଟା କ୍ଷୀରଟା ହେଉଛି ଅମୃତ କିନ୍ତୁ ଯଦି ସର୍ପ ତାଦେହରେ ମୁହଁ ମାରିଦେଇଥିବ ତାହେଲେ ସେଇଟା ବିଷୟରେ ପରିଣତ ହୋଇଯିବ। ତେଣୁ ବେଦକୁ ବି ଜାଣିବା ପାଇଁ ହେଲେ ଆମେ ନାୟମାତ୍ମା ପ୍ରବଚନେ ଲଭ୍ୟ ନ ମେଧା ଏଇ ଜଣେ ଗୁରୁଙ୍କର ଆଶ୍ରୟରେ ଗଲେ ଆମେ ବେଦର ଅର୍ଥ ବୁଝିପାରିବା। ତେଣୁ ବେଦର ଅର୍ଥ ବୁଝିଲେ ଆମେ ଭଗବାନଙ୍କ ଶରଣରେ ଯିବା। ତେଣୁ ଯେଉଁମାନେ ପରମହଂସ ସ୍ୱଭାବ ବ୍ୟକ୍ତି ମାର୍ଗନ୍ତି ଯେତେ ମୁଖପଦ ମିଳେ ଛନ୍ଦ ସୁପର୍ଣ୍ଣେ ରୋଷେୟ ବିଭିକ୍ତେ ବିଭିକ୍ତେ କହିଲେ ଅସଙ୍ଗ ସ୍ତରରେ ସେମାନେ ଭୌତିକ ଜଗତର ଏଇସବୁ ସଙ୍ଗ କରନ୍ତି ନାହିଁ ଗୁଣର ସଙ୍ଗ କରନ୍ତି ନାହିଁ ସେମାନେ ସାଧୁ ସଙ୍ଗ କରନ୍ତି ବିଭିକ୍ତେ କହିଲେ ସାଧୁ ସଙ୍ଗ। ତେଣୁ ଏଭଳି ଭାବରେ ସେମାନେ ସାଧୁ ସଙ୍ଗ ମାଧ୍ୟମରେ ଭଗବାନ ବିଷୟରେ ଜାଣି ଭଗବାନଙ୍କର ଆଶ୍ରୟ ନିଅନ୍ତି। ଛନ୍ଦ ସୁପର୍ଣ୍ଣେଇ ରୋଷେଇ ବିଭିକ୍ତେ ଦେଶାଗମ ସୋତ ସରିତ ବରାୟା ଆଉ କେତେଜଣ ପରମହଂସ ସ୍ୱଭାବ ବ୍ୟକ୍ତି ଅଛନ୍ତି ସେମାନେ କ'ଣ ଦଶାଗ ମର୍ଷୋତ ସରିତ ବରାୟାମ ଯେଉଁ ସରିତ ବରାୟାମ ସରିତ ହେଲେ ନଦୀ ନଦୀ ଭିତରେ ଶ୍ରେଷ୍ଠ ହେଉଛି ନିମ୍ନ ଆନନ୍ଦ ଯଥା ଭାଗବତ ମାଧ୍ୟମରେ ସେ କଥା କହିବେ ସୁଧୁ ଗୋସ୍ୱାମୀ ତିନୋଟି ଶ୍ରେଷ୍ଠ କଥା କହିଛନ୍ତି ତିନୋଟି ନା ଚାରୋଟି କଥା କହିଛନ୍ତି କ'ଣ କହିଛନ୍ତି ନା ଫାର୍ଷ୍ଟ ନିମ୍ନ ଗଣମ ନା ନିମ୍ନ ଆନନ୍ଦ ଯଥା ଗଙ୍ଗା ନିମ୍ନ ନଦୀମାନଙ୍କ ଭିତରେ ଆମେ ଯେଉଁ ରହିଛି ଗଙ୍ଗେ ଯମୁନେ ଚୈବ ଗୋଦାବରୀ ସରସ୍ୱତୀ ନର୍ମଦେ ସିନ୍ଧୁ କାବେରୀ ଜଳସ୍ମିନୀ ସୁନ୍ଦର ସୈନ୍ଧ କୁରୁ ଏମାନେ ସବୁ ଶ୍ରେଷ୍ଠ ନଦୀ କିନ୍ତୁ ଆଙ୍କ ଭିତରେ ଶ୍ରେଷ୍ଠ ହେଉଛି ଗଙ୍ଗା ବୋଲି କୁହାଯାଉଛି ନିମ୍ନ ଗାନ ଯଥା ଭାଗବତ ମାଧ୍ୟମରେ ସୁଧ ଗୋସ୍ୱାମୀ ଏକଥା ନୈମିଶାରଣ୍ୟରେ ସ୍ୱର୍ଣ୍ଣକାଳୀ ଦୋଷୀମାନେ କହୁଛନ୍ତି ଯେ ନିମ୍ନ ଗାନ ଯଥା ଗଙ୍ଗା ଦେବାନାମ ଅଚ୍ୟୁତ ଯଥା ଦେବତାମାନଙ୍କ ଭିତରେ ଅଚ୍ୟୁତ ଯେ ଭଗବାନ ବିଷ୍ଣୁ ଅଚ୍ୟୁତ ଅଚ୍ୟୁତ କରି ତାଙ୍କର ପତନ ହୁଏ ନାହିଁ ଅଚ୍ୟୁତ ଏବଂ ଆମେ ଯେଉଁଠି ଅଛେ ଇଏ ମଧ୍ୟ ଗୋଟେ ଶ୍ରେଷ୍ଠ ସ୍ଥାନ ଏ ବୈଷ୍ଣବାନଙ୍କ ଯଥା ଶମ୍ଭୁ ଶିବଜୀଙ୍କର ପାଦପଦରେ ଆମେ ଶିବଜୀଙ୍କର ତା ଆସିଗଲେ ବୈଷ୍ଣବମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଶିବଜୀ ବୈଷ୍ଣବମାନଙ୍କ ଭିତରେ ଆମେ ସବୁ ବୈଷ୍ଣବ ଆମର ଶ୍ରେଷ୍ଠ ହେଉଛନ୍ତି ଆଦର୍ଶ ହେଉଛନ୍ତି ଶିବଜୀ ବୈଷ୍ଣବମାନଙ୍କ ଯଥା ଶମ୍ଭୁ ଏବଂ ପୁରାଣ ଇଦମ୍ ତଥା ଆମେ ଯେଉଁ ଆଜି କଥା ଶୁଣୁଛେ ହେଉଛି ଶ୍ରେଷ୍ଠ ପୁରାଣ ଭାଗବତ ପୁରାଣ ସବୁ ଶ୍ରେଷ୍ଠ ଜିନିଷ ଆଜି ଆମ ପାଖରେ ଅଛି ପ୍ରଭୁପାଦମାନେ ସେ କଥା କହିଛନ୍ତି ତେଣୁ ସେମାନେ ଗଙ୍ଗା ନଦୀର ମହାତ୍ମା ହେଉଛି ଏଇଭଳି ଭାବରେ ଯଶ ଅଗମଶ୍ୱତ ସରିତ ବରାୟା ଆମର ଯେଉଁ ଯେତେ ପାପ ଥିଲେ ମଧ୍ୟ ଏଇସବୁ ଦୂର କରିଦେବ ପାପ ଦୂର ହେଇଯିବ ସରିତ ବରାୟା ଏଇ ଗଙ୍ଗାର ଆଶ୍ରୟ ନେଲେ ଗଙ୍ଗାରେ ବରସଇଲେ ପଶ୍ଚାତେ ପାବନ ଗଙ୍ଗାରେ ଯେଉଁମାନେ ସ୍ନାନ କରୁଛନ୍ତି ସେମାନେ ପବିତ୍ର ହେଇଯାଉଛନ୍ତି କିନ୍ତୁ ଯେଉଁମାନେ ଭଗବାନ ବୈଷ୍ଣବଙ୍କୁ ଦର୍ଶନ କରୁଛନ୍ତି ସେମାନେ ପବିତ୍ର ହେଇଯାଉଛନ୍ତି ତେଣୁ ଗଙ୍ଗା ଠାରୁ ଆହୁରି ଅଧିକ ମହାତ୍ମା ହେଉଛନ୍ତି ବୈଷ୍ଣବ ଶିବଜୀକୁ ଆମେ ଦର୍ଶନ କଲେ ଦର୍ଶନରେ ଆମେ ପବିତ୍ର ହେଇଗଲେ ଯାହା ହଉ ଏଇ ଯେଉଁ ଗଙ୍ଗା ଗଙ୍ଗା ନଦୀରେ ଯଶାଗମର୍ଶ୍ୱତ ସରିତ ଗଙ୍ଗା ନଦୀ ଗଙ୍ଗା ଆସୁନଥିଲେ ସେ ଆଗରୁ ଥିଲେ ଗଙ୍ଗାଦେବୀ କେତେବେଳେ ବାହାରେ ନିର୍ଗତ ହେଇଥିଲେ ନା ଯେତେବେଳେ ଭଗବାନ ବାମନ ରୂପରେ ଆସିଥିଲେ ଗଙ୍ଗା ବାମନ ଦେବ ତାଙ୍କର ଯେଉଁ ଗୋଟିଏ ପାଦ ବାମ ପାଦକୁ ଉଚ୍ଚକୁ ନିକ୍ଷେପ କରିଦେଇଥିଲେ ସେ ଭୌତିକ ଜଗତର ସମସ୍ତ ଆବରଣ ଭେଦ କରି ଚିତ୍ ଜଗତରେ ପ୍ରବେଶ କରିଯାଇଥିଲା ଏବଂ ସେଇଠି ଚିତ୍ ଜଗତର ଯେଉଁ ଜଳ ଯେଉଁ କାରଣ ନଳ ଜଳ ସେଇ ଜଳ ପ୍ରବେଶ କରିଛନ୍ତି ଆମର ଭୌତିକ ଜଗତକୁ ସେ ଜଳକୁ ଗଙ୍ଗା କୁହାଯାଏ ଭାଗବତ ପ୍ରଥମ ସ୍କନ୍ଧ ଅଷ୍ଟାଦଶ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି ଯତ୍ପାଦ ନଖାବଶିଷ୍ଟ ଜଗତ ବିରିଞ୍ଚୁ ପହୁଟା ଅଣାମ୍ବ ଜଗତ ବିରିଞ୍ଚ ପହୁଟା ଅଣାମ୍ବ ଶେଷନ୍ ପୁନାତି ଅନନ୍ତ ମୁକୁନ୍ଦା କୋ ନାମରୁ କିଏ ଭଗବତ ପଦାର୍ଥ ଆଉ ଭଗବତ ବସ୍ତୁ କିଏ ହେଇପାରିବେ ଯାହାଙ୍କର ପାଦ ନଖରୁ ନିଶ୍ଚିତ ଯେଉଁ ଜଳ ଯତ୍ପାଦ ନଖାବଶିଷ୍ଟ ଜଗତ ବିରିଞ୍ଚ ପହୁଟା ଅଣାମ୍ବ ଯେଉଁ ଜଳକୁ ବିରିଞ୍ଚ ବା ବ୍ରହ୍ମା ବିରିଞ୍ଚି ସେ ଯେଉଁ ରହିଛନ୍ତି ବ୍ରହ୍ମା ସେ ଜଳକୁ ତାଙ୍କର କମଣ୍ଡଳ ଧାଡ଼ି ଭଗବାନଙ୍କ ପାଦପଦ୍ମକୁ ଧୌତ କରିଦେଉଛନ୍ତି ଏବଂ ଯଦି ଧୌତ କରୁଛନ୍ତି ସେ ଜଳ ଆସି କୈଳାସ ପର୍ବତରେ ଶିବଜୀଙ୍କର ମସ୍ତକରେ ରହିଛନ୍ତି ଶିବଜୀ ମସ୍ତକରେ ଧାରଣ କରିଛନ୍ତି ସେ ସବୁ ପୁନାତି ଅନ୍ୟତମ ବୁଧା ତେଣୁ ଶିବଜୀ ପବିତ୍ର କାହିଁକି ହେଉଛନ୍ତି ନା ସେ ସେହି ଗଙ୍ଗାଧରକୁ ଧାରଣ କରିଛନ୍ତି ତାଙ୍କର ମସ୍ତକରେ ସେଥିପାଇଁ ତାଙ୍କର ନାମ ହେଉଛି ଗଙ୍ଗାଧର ସେ ତାଙ୍କ ମସ୍ତକରେ ଯେଉଁ ଗଙ୍ଗା ଜଳ ଧାରଣ କରିଛନ୍ତି ସେଥିପାଇଁ ସମସ୍ତ ଶେଷ ଶିବଜୀଙ୍କର ସମସ୍ତ ଲୋକ ପବିତ୍ର ହେଇଯାଉଛନ୍ତି କେଉଁ ନାମ ଲୋକେ ଭଗବତ ପଦାର୍ଥ ଆଉ କିଏ ଭଗବତ ବସ୍ତୁ ରହିଛି ବହୁତ ଜଗତରେ ବା ଅନ୍ୟ ଯେଉଁଠି ହେଲେ ବି ଇଏ ହେଉଛନ୍ତି ଭଗବାନ ସେ ଶସ୍ତା ନୁହନ୍ତି ଭଗବାନ ତେଣୁ ଯାହା ହଉ ଯଶାଗମର ସେଇ ଜଳ ଆସୁନଥିଲେ ପୃଥିବୀକୁ କାହିଁକି ଆମର ଦେଖିବା ଭାଗବତ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ସଗରଙ୍କ ଚରିତ ସଗର ସଗର ବଂଶରେ ଆସୁଛନ୍ତି ଇଏ ଯେଉଁ ଆସୁଛନ୍ତି ଭଗୀରଥ ଆସିକିରି ଗଙ୍ଗାକୁ ଆଣିଥିଲେ ପୃଥିବୀ ପୃଷ୍ଠକୁ ତା ପୂର୍ବରୁ ତାଙ୍କର ପୂର୍ବପୁରୁଷମାନେ ବହୁତ ଚେଷ୍ଟା କରିଥିଲେ ଗଙ୍ଗାକୁ ଆଣିବା ପାଇଁ କାହିଁକି ନା ତାଙ୍କର ପୂର୍ବପୁରୁଷମାନେ କିଏ ଦଶଭଜା ସଗରର ସଗରଙ୍କ ପୁତ୍ରମାନେ ସେମାନେ ମୃତ୍ୟୁବରଣ କରିଥିଲେ କପିଳଦେବଙ୍କ ମଧ୍ୟ ତାଙ୍କର ଅପରାଧ ହେଇଯାଇଥିଲା ବଡ଼ କଥା ରହିଛି ଯାହା ହଉ ଭଗୀରଥ ଯେତେବେଳେ ତପସ୍ୟା କଲେ ଗଙ୍ଗାଦେବୀ ରାଜ୍ୟରେ ଆସିବା ପାଇଁ, କିନ୍ତୁ ସେ ପ୍ରଶ୍ନ ପଚାରୁଥିଲେ ଯେ ମୁଁ ଆସିବି, ମୋ ପାଖରେ ଯେଉଁ ପାପୀ ଲୋକମାନେ ସ୍ନାନ କଲେ ସେମାନେ ପବିତ୍ର ହେଇଯିବେ, କିନ୍ତୁ ମୋ ପାପରେ ଆସି ମୋ ପାଖରେ ରହିବ, ତେଣୁ ମୁଁ ତ ଆଉ ପୁଣି ଅପବିତ୍ର ହେଇଛି। ତେଣୁ ଭଗବତ କହିଥିଲେ ଯେ ଆପଣ ଅପବିତ୍ର ହେବେ ନାହିଁ, କାହିଁକି ନା ଆପଣଙ୍କର ଜଳରେ ସାଧୁମାନେ ମଧ୍ୟ ସ୍ନାନ କରିବେ, ତେଣୁ ସାଧୁମାନେ ଯେତେବେଳେ ସ୍ନାନ କରିବେ ସେ ପାପରାଶିକୁ ସବୁ ଧୋଇଦେବେ, ପାପରାଶି, ତେଣୁ ଗଙ୍ଗା ସବୁବେଳେ ପବିତ୍ର ହେଇକି ରହିବ। ତେଣୁ କରି ଗଙ୍ଗାଦେବୀ ଆସିଲେ। ଯାହା ହଉ, ଏଇ ଗଙ୍ଗାଦେବୀ ନଦୀରେ ଯେଉଁମାନେ ସ୍ନାନ କରନ୍ତି ସେମାନେ ପବିତ୍ର ହେଇଯାଆନ୍ତି। ଯଶା ଗମର୍ଷ ସରିତ ବରାୟନ ପଦମ ପଦମ ତୀର୍ଥ ପଦମ ପ୍ରପନ୍ନା, ସବୁ ପରମହଂସ ସ୍ୱଭାବ ବ୍ୟକ୍ତିମାନେ ସେମାନେ ଏହିଭଳି ଭାବରେ ଗଙ୍ଗା ନଦୀ ତଟରେ ପୂଜା କରି ସେମାନେ ଭଗବାନଙ୍କର ଆରାଧନା କରନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ। ଶଙ୍କରାଚାର୍ଯ୍ୟ ଗୋଟେ ତାଙ୍କର ମହମ୍ମଦ ଗୁରୁରେ ଏଇ କଥାଟି କହିଛନ୍ତି, ଆମେ କଥା କହି ଆମ କଥା ବିଶ୍ରାମ ଦେବା। ଭଗବତ ଗୀତା କିଞ୍ଚିତ ଧୀତା, ଶୁଣନ୍ତୁ କୁହନ୍ତୁ, ଭଗବତ ଗୀତା କିଞ୍ଚିତ ଧୀତା, ଗଙ୍ଗା ଜଳ ଲବ କଣିକା ପିତା, ଗଙ୍ଗା ଜଳ ଲବ କଣିକା ପିତା, ସକୃତ ପିଜେନ ମୂରରେ ସମଚା, ସକୃତ ପିଜେନ ପ୍ରିୟ ସହଜ ମେନନ ଚାଚା, ପ୍ରିୟ ସହଜ ମେନନ ଚାଚା, ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ମତେ, ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ମତେ। ମହାପୁତ୍ରରେ ଶଙ୍କରାଚାର୍ଯ୍ୟ ଯେତେବେଳେ କାଶୀରେ ଥିଲେ, ସେ ଯାଉଥିଲେ, ସେ ଦେଖିଲେ ଜଣେ ବହୁତ ବାର୍ଦ୍ଧକ୍ୟ ବୃଦ୍ଧ ଅବସ୍ଥାରେ ହେଇଗଲେଣି, ସେ ସବୁ କ'ଣ ବ୍ୟାକରଣ ସବୁ ବସୁଛନ୍ତି, ବ୍ୟାକରଣ ନର ନର ନରା ସବୁ ରହିଛି, ବ୍ୟାକରଣ ଆମେ ପଢ଼ୁଥିଲୁ। ତେଣୁ ଏଇଭଳି ଭାବରେ ସେ ସବୁ ଶ୍ଳୋକ ସବୁ ବସୁଛନ୍ତି, ଶାସ୍ତ୍ର ସବୁ ବସୁଛନ୍ତି ବ୍ୟାକରଣ, ତେଣୁ ସେ ସେଇଟା ଦେଖି ରଚନା କରିଥିଲେ। କହିଲେ ଭଜ ଗୋବିନ୍ଦମ ଭଗବାନ ଗୋବିନ୍ଦଙ୍କର ଭଜନ କର, ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୋର ଗୋଡ଼ ହତେ, ତୁମେ ନେଇ ନେଇ ରଖେଦି ଦୁଃଖଣ କର ନାହିଁ, ଏ ସଂସ୍କୃତ ଗ୍ରାମର ତୁମକୁ ରକ୍ଷା କରିପାରିବ ମୃତ୍ୟୁ ସମୟରେ, କ'ଣ ନିହିତ ସନ୍ନିହିତ କାଳେ ଯେଉଁ ରହିଛି ପ୍ରାପ୍ତ ସନ୍ନିହିତ କାଳେ ସେସବୁ ମୃତ୍ୟୁ ସମୟରେ ତୁମକୁ ଏ ରକ୍ଷା କରିପାରିବ ନାହିଁ। ତେଣୁ ଏଇ ଭଗବତ ଗୀତା କିଞ୍ଚିତ ଅଧିତା, ଏଇ ଭଗବତ ଗୀତାକୁ ଗୋଟିଏ ଶ୍ଳୋକ ଯଦି ପାଠ କରିବେ, କିଞ୍ଚିତ ଅଧିତା, ଗଙ୍ଗା ଜଳ ଲବ କଣିକା ପିଇଟା, ଗଙ୍ଗା ଜଳକୁ ଟିକିଏ ଯଦି ପାନ କରିବେ, ସକୃତ ଅଭିଯାନ ମୂରାରେ ସମର୍ଚ୍ଚା, ମୂରାରି ଭଗବାନ ବିଷ୍ଣୁ ଯିଏକି ମୂରକୁ ହତ୍ୟା କରିଥିଲେ, ସେ ମୂରରେ ଭଗବାନ ବିଷ୍ଣୁଙ୍କର ଯଦି ଛରି ମାତ୍ର ଯଦି ଆମେ ଭଗବାନଙ୍କର ଅର୍ଚ୍ଚନା କଲେ ପୂଜା କଲେ, ତାହେଲେ କ୍ରିୟତେ ତତ୍ସ୍ୟଦମ ଏନନ ଚର୍ଚ୍ଚା, ଜମ ତାଙ୍କର ପାଞ୍ଜିରୁ ଆମ ନାମଟୁ କାଟିଦେବେ। ଜୟ ଶ୍ରୀମଦ୍ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ ବୃନ୍ଦ କି, ଗାଇ ଗୋତ୍ମାନନ୍ଦେ।
ହରେ କୃଷ୍ଣ। ଯାହା ହଉ, ବହୁତ ବହୁତ ଧନ୍ୟବାଦ ପୂଜ୍ୟ ପାଦଶିବ ପ୍ରଭୁଙ୍କୁ, ତାଙ୍କର ଆଜି ଏ ଯେଉଁ ଯୋଗଦାନ ଆମମାନଙ୍କ ପ୍ରତି ଅବିସ୍ମରଣୀୟ ଘଟଣା। ସେ ଆଜି ଯେଉଁଭଳି ଭାବେ ପ୍ରଭୁଙ୍କର ଭଗବାନଙ୍କର ସୃଷ୍ଟିଳା ବିଷୟରେ ଆଲୋଚନା କଲେ, ତାହା ଅତି ହୃଦୟସ୍ପର୍ଶୀ ଓ ମର୍ମସ୍ପର୍ଶୀ ଏବଂ ସମସ୍ତଙ୍କର ଗ୍ରହଣଯୋଗ୍ୟ। ଆମେ ତାଙ୍କରି ଆଲୋଚନାରେ ମଜି ଭଗବାନଙ୍କର ନାମ ନେଇ ଭଗବାନଙ୍କ ପାଦ ପ୍ରଥମରେ ଆଶ୍ରୟ କଲେ ଆମେ ନିଶ୍ଚିତ ଆମର ଦୀପଧାମକୁ ଫେରି ଯାଇପାରିବା। ବର୍ତ୍ତମାନ ଆମର ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ